ଗୋଟିଏ ରାଜା ଥିଲା, ସେ ତା ରାଣୀକୁ ବହୁତ ଭଲ ପାଉଥିଲା।
ଆଚ୍ଛା,
ତାଙ୍କ ଜୀବନରେ ଗୋଟେ କାହାଣୀ ଲେଖା ହେଲା।
କ'ଣ ଥିଲା ସେ କାହାଣୀ?
ସେ କାହାଣୀଟି ଏମିତି ଥିଲା,
ଛାତିରେ ବହିଯିବ ବୋଲି ସୁନ ଝରଣା ସୁନ ଝରଣା ସେ ହୃଦୟର ଥିଲି ଅଖଜା ଲୋଡ଼ ସାରା ଜୀବନ ସପନର
ଜହ୍ନ କାହାଣୀ ଆମ ସପନର
କାଲି ସେ ସପନ ସତ ହେଲା ବେଳେ କାଲି ସେ ସପନ ସତ ହେଲା ବେଳେ ଝଲମଲ ହେବ ଏ ଘର।